ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଆ ସଂସ୍କୃତିର ପ୍ରଚାର ଆର୍ ସୁରକ୍ଷା ଲାଗି ଆଷ୍ଠାନୁ ନୂଆଦିଲ୍ଲୀ ନ ମୁଲେଲା ଓଡ଼ିଶା ପର୍ବ 2024। ବିଧାନସଭା ଶୀତକାଳୀନ ଅଧିବେଶନ ଆଇବା 26 ତାରିଖ ନ ହେବା ମୂଲ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଆଇବା କାଲି ହେବା ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାତି 66 ଗୋଶାଲାକେ ଦିଆଗଲା ସାହାଯ୍ୟ ଟଙ୍କା। ଆଉର୍ ରାଜ୍ୟର ଭିନ୍ ଭିନ୍ ଜାଗାନ ପାଲିତ ହେଉଛି ମହାନ ବିପ୍ଳବୀ ଶହୀଦ ଲକ୍ଷ୍ମଣ ନାୟକଙ୍କର ଜୟନ୍ତୀ। ଓଡ଼ିଆ ସଂସ୍କୃତିର ପ୍ରଚାର ଆର୍ ସୁରକ୍ଷା ଲାଗି ଓଡ଼ିଆ ସମାଜ ତରଫୁ ଆଷ୍ଠାନୁ ଦିଲ୍ଲୀ ନ ଓଡ଼ିଶା ପର୍ବ 2024 ଆୟୋଜନ କରାଯାଉଛି। ଜବାହରଲାଲ ଷ୍ଟାଡିୟମ୍ ନ 3 ଦିନ ତକ୍ ଚାଲବାର୍କେ ଥିବାର ଇ କାର୍ଯ୍ୟକ୍ରମଟି ଆଜ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍। ତାଙ୍କର ସାଙ୍ଗେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ବହୁତରେ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଅଛନ୍। ଓଡ଼ିଶା ପର୍ବତୀ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ସହିତ ରାଜ୍ୟର ସାମାଜିକ ସାଂସ୍କୃତିକ ଆଉ ରାଜନୈତିକ ମୂଲ୍ୟବୋଧକେ ପ୍ରଦର୍ଶନ କରାଯିବା। ଇତି ଓଡ଼ିଶାର ସବୁ ଜାଗାର ହସ୍ତଶିଳ୍ପ ହସ୍ତତନ୍ତ ନୃତ୍ୟ ଆର୍ ସଙ୍ଗୀତ କଳାକାରମାନେ ଭାଗ ନେଇଛନ୍। ବିଧାନସଭା ଶୀତକାଳୀନ ଅଧିବେଶନ ଆଇବା 26 ତାରିଖ ମଙ୍ଗଳବାର ନୁ ମୁଲେବା। ଏଥିଲାଗି ଆଇବା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବା ବୋଲି ସୂଚନା ମିଳିଛି। ବୈଠକଟି ଚଳିତ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବଜେଟ୍କେ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଶୀତକାଳୀନ ଅଧିବେଶନର ପହିଲା ଦିନେ ମୁଖ୍ୟମନ୍ତ୍ରୀ ଗୃହନ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଇନ ଜନେଇ ଦିଆଯାଇପାରେ ଯେ ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର 31 ତାରିଖ ତକ୍ ଚାଲବା। ଅଧିବେଶନଟି ମୋଟ 30 କାର୍ଯ୍ୟ ଦିବସ ରହିଛି। ଇତାକେ ଠିକ୍ ଭାବେ ସମ୍ପାଦନ କରିବା ଲାଗି ବାଚସ୍ପତି ସୁରମା ପାଢ଼ୀ ଆଇବା 25 ତାରିଖ ସୋମବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍। ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାତି ପଞ୍ଜିକୃତ 66 ଗୋଶାଲାକେ 8,96,00,000 ସାହାଯ୍ୟ ଟଙ୍କା ଦିଆଯାଇଛି। ଭୁବନେଶ୍ୱରନ ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟ ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫୁ ଆଜ ହୋଇଥିବା ଗୋଟିଏ କାର୍ଯ୍ୟକ୍ରମଟି ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଇ ସାହାଯ୍ୟ ଟଙ୍କା ବାଣ୍ଟିଛନ୍। ସେନ୍ତା 13 ନୂଆ ଗୋଶାଲା ତିଆରି ଲାଗି ପ୍ରାଣୀ କଲ୍ୟାଣ ସଂସ୍ଥାମାନଙ୍କୁ କାର୍ଯ୍ୟାଦେଶ ବଣ୍ଟାଯାଇଛି। ଇ ନୂଆ ଗୋଶାଲା କାର୍ଯ୍ୟକ୍ଷମ ହେବା ଋତୁରୁ ସେମାନଙ୍କୁ 5,00,00,000 ଟଙ୍କାର ସାହାଯ୍ୟ ଯୋଗାଇ ଦିଆଯିବା। ସେନ୍ତା 47 ଗୋଧନ କେନ୍ଦ୍ର ଲାଗି କାର୍ଯ୍ୟାଦେଶ ବଣ୍ଟାଯାଇଛି। ଇ ଗୋଧନ କେନ୍ଦ୍ର ସ୍ଥାପନା ହେବା ଋତୁରୁ 2,15,00,000 ଟଙ୍କାର ସାହାଯ୍ୟ ଦିଆଯିବା। ଇଥି ବଛରକ ପାଖାପାଖି 3,000 ଟନ୍ ଜିଆ ଖତ ଉତ୍ପାଦନ ହୋଇପାରବା। ଇତାର ଜରିଏ ରାଜ୍ୟର ଗୋଶାଲା ଆଉ ଗୋପାଲକମାନେ ଲାଭ ପାଇବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ କେନ୍ଦ୍ର ଯୁବ ବ୍ୟାପାର ଆର୍ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜ ନୂଆଦିଲ୍ଲୀନ 6 ରାଜ୍ୟର ଯୁବବର୍ଗଙ୍କ ଲାଗି ଜବ୍ ଆଟ୍ ୟୋର୍ ଡୋର୍ ଷ୍ଟେପ୍ ଏ ଜବ୍ ଡାଇଗ୍ନୋଷ୍ଟିକ୍ ଫର୍ ୟଙ୍ଗ୍ ପିପୁଲ୍ ଇନ୍ 6 ଷ୍ଟେଟ୍ସ ଶୀର୍ଷକ ଗୋଟିଏ ରିପୋର୍ଟ ଉନ୍ମୋଚନ କରିଛନ୍। ଇ ରିପୋର୍ଟଟି ଓଡ଼ିଶା ସହିତ ହିମାଚଳ ପ୍ରଦେଶ କେରଳ ମଧ୍ୟପ୍ରଦେଶ ମହାରାଷ୍ଟ୍ର ଆର୍ ରାଜସ୍ଥାନର ତଥ୍ୟ ରହିଛି। ଇ ରିପୋର୍ଟ 6 ରାଜ୍ୟର ଚାକିରି ଅନ୍ୱେଷଣ କରିବାର ସାଙ୍ଗେ ମାଧ୍ୟମିକ ବିଦ୍ୟାଳୟନୁ ସ୍ନାତକ ହାସଲ କରିଥିବା ଯୁବକମାନଙ୍କ ଲାଗି ସବୁନୁ ଭଲ ନିଯୁକ୍ତି ସୁଯୋଗ ଦେଉଥିବା କ୍ଷେତ୍ରକେ ଚିହ୍ନଟ କରିବା। ଇ କାର୍ଯ୍ୟକ୍ରମଟି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ 6 ରାଜ୍ୟ ବାବଦେ ବିସ୍ତୃତ ରିପୋର୍ଟ ତିଆରି କରିଥିବାରୁ ବିଶ୍ୱ ବ୍ୟାଙ୍କ ଟିମ୍କେ ପ୍ରଶଂସା କରିଛନ୍। ଚାକିରି ଆଉ ନିଯୁକ୍ତିର ପରିଭାଷାକେ ବ୍ୟାପକ କରିବାର ଉପରେ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ଇତାର ସହିତ ଭାରତକେ ଗୋଟିଏ ବିଶ୍ୱ ଦକ୍ଷତା କେନ୍ଦ୍ର କରିବାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭିଜନକେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାତି 60 ଅତ୍କା ଆର୍ 75 କମ୍ ବୟସର ଓଡ଼ିଶାର ସ୍ଥାୟୀ ବାସିନ୍ଦାଙ୍କନୁ ତୀର୍ଥଯାତ୍ରା ଲାଗି ଆଷ୍ଠାନୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଆଇବା ମାସ 12 ତକ୍ ଆବେଦନପତ୍ର ଗ୍ରହଣ କରାଯିବା। ଜିଲ୍ଲାପାଳ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବ୍ଲକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଉ ରାଜ୍ୟ ପର୍ଯ୍ୟଟନ ବିଭାଗ ୱେବ୍ସାଇଟ୍ଟି ପୁରା ତଥ୍ୟ ଆଉ ଆବେଦନ ଫର୍ମ ମିଳୁଛି। ବରିଷ୍ଠ ଯାତ୍ରୀମାନଙ୍କର ତୀର୍ଥଯାତ୍ରା ଆଇବା ମାସନୁ ମାର୍ଚ୍ଚ ମାସ ଭିତରେ ହେବା ବୋଲି ସରକାରୀ ସୂତ୍ରନୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 24 ତାରିଖ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୁକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 116 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ଆଞ୍ଚଳିକ ଭାଷାନ୍ତରଣ ଫେର୍ ଘାଏ ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମହାନ ବିପ୍ଳବୀ ଶହୀଦ ଲକ୍ଷ୍ମଣ ନାୟକଙ୍କର ଜୟନ୍ତୀ ଆଜି ପାଳନ କରାଯାଉଛି। ଶହୀଦ ଲକ୍ଷ୍ମଣ ନାୟକ ଅବିଭକ୍ତ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ତେନ୍ତୁଳିଗୁମ୍ମା ଗାଁ 1849 ମସିହା ଆଜିର ଦିନେ ଜନ୍ମ ହୋଇଥିଲେ। ମହାତ୍ମା ଗାନ୍ଧୀଙ୍କ ଡାକରାତି ସ୍ୱାଧୀନତା ଆନ୍ଦୋଳନଟି ସାମିଲ ହୋଇକରି ତାଙ୍କର ଇଲାକାନ ଲୋକମାନଙ୍କୁ ସ୍ୱାଧୀନତାର ଚିନ୍ତାଧାରାଟି ପ୍ରେରିତ ହେବାର ସହିତ ନିର୍ଭୀକ ହେବା ଲାଗି ପ୍ରବର୍ତ୍ତଉଥିଲେ। ଅହିଂସା ମାର୍ଗତି ପରିଚାଲିଥିବା ଆର୍ ମଦ୍ୟପାନ ତ୍ୟାଗ କରିକି ଗୋଟିଏ ଶୃଙ୍ଖଳିତ ଜୀବନଯାପନ କରବାର ବାର୍ତ୍ତା ପ୍ରଚାର କରୁଥିବାନୁ ତାଙ୍କୁ ମାଲକାନଗିରିର ଗାନ୍ଧି ବୋଲି କୁହାଯାଉଥିଲା। ମହାନ ବିପ୍ଳବୀ ଶହୀଦ ଲକ୍ଷ୍ମଣ ନାୟକଙ୍କର ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱର ଜୟଦେବ ଭବନର ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ହେଉଛି। ସମ୍ବଲପୁର ଉପଖଣ୍ଡନୁ ଆଇଷ୍ଠାନୁ ଚାଷୀମାନଙ୍କନୁ ଧାନଘିନା ମୁଲିଛି। ସେନ୍ତା ଆଇବା 27 ତାରିଖନୁ କୁଚିଣ୍ଡା ଆର୍ ରେଡ଼ାଖୋଲ ଉପଖଣ୍ଡନୁ ଧାନଘିନା ଯିବା। ଆଜି ପହିଲା ଦିନେ ସମ୍ବଲପୁର ଉପଖଣ୍ଡର 55 ବଜାର ପ୍ରାଙ୍ଗଣ ଭିତରୁ 34 ମଣ୍ଡିନୁ ଚାଷୀମାନଙ୍କର ଧାନ ଉଠିଛି। ସାରା ଜିଲ୍ଲାନ ଧାନଘିନା ଲାଗି 129 ବଜାର ପ୍ରାଙ୍ଗଣର ବ୍ୟବସ୍ଥା କରାଯାଇଛି। ଇତାର ଛଡ଼ା ଆଜି 11 ବଜେ ପହିଲା ଚାଷୀମାନଙ୍କର ସାଙ୍ଗେ ଯୋଗାଣ ବିଭାଗର ଅଧିକାରୀ ଆଉ ମିଲରମାନଙ୍କର ବୈଠକ ହୋଇଥିଲା। ନୂଆପଡ଼ା ଜିଲ୍ଲାନ ଆଇଷ୍ଠାନୁ ଖରିଫ ଧାନଘିନା ମୁଲ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାସ କୋମନା ବ୍ଲକର ତରବୋଡ ମଣ୍ଡିନ ସମବାୟ ସମିତିନ ଧାନଘିନା ମୁଲ କରିଛନ୍। ଚାଷୀମାନେ ମଣ୍ଡିନ ସୁବିଧାତି ଧାନ ବିକି କରି ପଇସା ପାଇପାରିବେ ସେଥିଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ଏ ଅବସରରେ ହୋଇଥିବା ସଭାତି ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, କୋମନା ତହସିଲଦାର ପ୍ରିୟାସୀ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାଂଶୁ ଶେଖର ସାମଲ ଆଉ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା କୋମନା କୃଷି ଅଧିକାରୀଙ୍କର କାର୍ଯ୍ୟାଳୟଠାରେ ମଡ଼ିଆଘିନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଇ ସଚେତନତା ରଥ 3 ଦିନ ଧରିକରି କୋମନା ବ୍ଲକର ସୁନାବେଡ଼ା, ସୋସେଙ୍ଗ, ମିଚପାଲି, ସିଲେଟ ପାଣି, ସମରସିଂ, ବୁଦ୍ଧି କୁମନା, ଖଣ୍ଡେତରା ଆର୍ ଭିନ୍ ଭିନ୍ ଜାଗା ବୁଲିକରି ଲୁକୁ ଶ୍ରୀଅନ୍ନ ବାବଦେ ଲୁକୁ ସଚେତନ କରବା। ଇ ଶ୍ରୀଅନ୍ନ ଚାଷ କରିକି ଚାଷୀମାନେ ଅତକା ଲାଭବାନ ହେଉଥିବାର ବେଲେ ଲୋପ ପାଇଯାଉଥିବାର ଇ ଚାଷକେ ବଞ୍ଚାଇ ରଖବା ଲାଗି ଚାଷୀମାନଙ୍କୁ ତଙ୍କାବା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଆଜି ଜିଲ୍ଲା ଯୋଜନା ଆଉ ପର୍ଯ୍ୟବେକ୍ଷଣ ଶାଖାର ସଭାଗୃହ ହୋଇଯାଇଛି। ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କର ଅଧ୍ୟକ୍ଷତାଟି ହୋଇଥିବାର ଏହି ବୈଠକଟି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଅନୁସୂଚିତ ଜାତି ଆଉ ଜନଜାତି ହଷ୍ଟେଲର ସୁବ୍ୟବସ୍ଥା, ସ୍ୱୟଂ ସହାୟକ ଗୋଷ୍ଠୀକେ ଆର୍ଥିକ ସାହାଯ୍ୟ, ଧାନଘିନା ଉପରେ ଆଲୋଚନା କରାଯାଇଥିଲା। ବରଗଡ଼ ଜିଲ୍ଲା ବରଡୋଲ ସେବାଶ୍ରମ ସ୍କୁଲ ପରିସନ୍ନ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ 2024 ହୋଇଯାଇଛି। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଇ ମହୋତ୍ସବକେ ଉଦ୍ଘାଟନ କରିକି ଛୁଆମାନଙ୍କର ଲୁକ୍କାୟିତ ପ୍ରତିଭାର ବିକାଶ ଲାଗି ଏନ୍ତା କାର୍ଯ୍ୟକ୍ରମ ଆୟୋଜନର ଦରକାର ରହିଛି ବୋଲି କହିଥିଲେ। ଇ ଉତ୍ସବଟି ବରଗଡ଼ ଜିଲ୍ଲାର 12 ବ୍ଲକର 86 ସେବାଶ୍ରମ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇକରି ଭିନ୍ ଭିନ୍ ପ୍ରତିଯୋଗିତାଟି ଭାଗ ନେଇଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ନୂଆପାଲି ଆଦିବାସୀ ହାଇସ୍କୁଲନ ଚାଲିଥିବା ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍ଯାପିତ ହୋଇଯାଇଛି। ଇ ପ୍ରଦର୍ଶନୀଟି 21 ପ୍ରକଳ୍ପ ଠାନ୍ ପାଇଥିଲା। ପ୍ରଦର୍ଶନୀର କୃତି ପ୍ରତିଯୋଗୀମାନଙ୍କୁ ଏ ଅବସରରେ ପୁରସ୍କୃତ କରାଯାଇଥିଲା। ବୌଦ୍ଧ ଜିଲ୍ଲା ସଂଗ୍ରହାଳୟଠାରେ ନେହେରୁ ଯୁବକେନ୍ଦ୍ର ଆଉ ଜିଲ୍ଲା ପ୍ରଶାସନ ତରଫୁ ଆଜି ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଆୟୋଜିତ ହୋଇଯାଇଛି। ଜିଲ୍ଲାର ଭିନ୍ ଭିନ୍ ଜାଗାନ ଯୁବ ପ୍ରତିଭାମାନେ ପ୍ରତିଯୋଗିତାମାନଙ୍କେ ଭାଗ ନେଇଥିଲେ। ଉତ୍ସବଟି ଲୋକନୃତ୍ୟ, ଲୋକସଙ୍ଗୀତ, ଗଳ୍ପ ଲିଖନ, ଚିତ୍ରକଳା ଆର୍ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ସେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର, ଟ୍ରଫି ଆର୍ ନଗଦ ଟଙ୍କା ପୁରସ୍କାର ଦିଆଯାଇଥିଲା। ଇନ ଜନେଇ ଦିଆଯାଇପାରେ ଯେ ଜିଲ୍ଲାସ୍ତରର କୃତି ପ୍ରତିଯୋଗୀମାନେ ରାଜ୍ୟସ୍ତରର ଉତ୍ସବଟି ଯୋଗ ଦେବେ। ଏ ବଛର ସେପ୍ଟେମ୍ବର ମାସେ ରାଇଜେ ମୋବାଇଲ ଉପଭୋକ୍ତାଙ୍କର ସଂଖ୍ୟା 133,463 ବଢ଼ିଛି। ଏ ସଂଖ୍ୟାକେ ମିଶାଇକରି ଏପତକ ରାଇଜେ 3,40,80,626 ଜନ ମୋବାଇଲ ଉପଭୋକ୍ତା ଥିବାର ସୂଚନା ମିଳିଛି। ଶେଷ ମୁଖ୍ୟ ଖବର ଫେର ଘାଏ। ଓଡ଼ିଆ ସଂସ୍କୃତିର ପ୍ରଚାର ଆର୍ ସୁରକ୍ଷା ଲାଗି ଆଷ୍ଟାନୁ ନୂଆଦିଲ୍ଲୀ ନମୁଲ ହେଲା ଓଡ଼ିଶା ପର୍ବ 2024। ବିଧାନସଭା ଶୀତକାଳୀନ ଅଧିବେଶନ ଆଇବା 26 ତାରିଖ ନୁ ହେବା ମୂଲ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଆଇବା କାଲି ହେବା ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାଟି 66 ଗୋଶାଲାକେ ଦିଆଗଲା ସାହାଯ୍ୟ ଟଙ୍କା। ଆଉର୍ ରାଜ୍ୟର ଭିନ୍ ଭିନ୍ ଜାଗାନ ପାଲିତ ହେଉଛି ମହାନ ବିପ୍ଳବୀ ଶହୀଦ ଲକ୍ଷ୍ମଣ ନାୟକଙ୍କର ଜୟନ୍ତୀ। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।